ଆକାଶଟା ଯଦି ପାଲଟି ଯାଆନ୍ତା ଅଲେଖା କାଗଜଟିଏ, ଆକାଶଟା ଯଦି ପାଲଟି ଯାଆନ୍ତା ଅଲେଖା କାଗଜଟିଏ, ସେଇ କାଗଜରେ ଲେଖିବି ମୁଁ ଚିଠି, ସେଇ କାଗଜରେ ଲେଖିବି ମୁଁ ଚିଠି ମୋ ପ୍ରିୟା ପାଖକୁ, ହାଏ ଲେଖିବି ଚିଠି ଖଣ୍ଡିଏ। ହଁ ଆକାଶଟା ଯଦି ପାଲଟି ଯାଆନ୍ତା ଅଲେଖା କାଗଜଟିଏ, ଅଲେଖା କାଗଜଟିଏ। ମନର ଭାଷା ଲେଖିଦେବି ମୁଁ, ଭାବୁଥିଲି ଯାହା କାଲି କେତେ ଭଲ ପାଏ କେତେ ତାକୁ ଚାହେଁ, ଚିଠିରେ ଲେଖିବି ଖୋଲି ହଏ ମନର ଭାଷା ଲେଖିଦେବି ମୁଁ, ଭାବୁଥିଲି ଯାହା କାଲି କେତେ ଭଲ ପାଏ କେତେ ତାକୁ ଚାହେଁ, ଚିଠିରେ ଲେଖିବି ଖୋଲି ଆକାଶକୁ ଚାହିଁ ଅଳସ ଭାଙ୍ଗିଲେ, ଆକାଶକୁ ଚାହିଁ ଅଳସ ଭାଙ୍ଗିଲେ ପଢ଼ିବ ସବୁ ତସିଏ, ପଢ଼ିବ ସବୁ ତସିଏ। ହଁ ଆକାଶଟା ଯଦି ପାଲଟି ଯାଆନ୍ତା ଅଲେଖା କାଗଜଟିଏ, ହାଏ ଅଲେଖା କାଗଜଟିଏ। ଲଫାପା କରିବି ହସା ବାଦଲକୁ, ଲେଖିବି ଠିକଣା ତାର, କେହି ପାରିବେନି ପଢ଼ି ସେ ଚିଠିକୁ, ପଢ଼ିବ ପ୍ରିୟା ମୋର ଲଫାପା କରିବି ହସା ବାଦଲକୁ, ଲେଖିବି ଠିକଣା ତାର, କେହି ପାରିବେନି ପଢ଼ି ସେ ଚିଠିକୁ, ପଢ଼ିବ ପ୍ରିୟା ମୋର ଡାକବାଲା ହବ ପବନ ମୋହର, ଡାକବାଲା ହବ ପବନ ମୋହର ଚିଠି ନେଇ ଦବ ସିଏ, ଚିଠି ନେଇ ଦବ ସିଏ। ହଁ ଆକାଶଟା ଯଦି ପାଲଟି ଯାଆନ୍ତା ଅଲେଖା କାଗଜଟିଏ, आकाशटा जदि पालटी जानता अलेखा कागजटिए से कागज रे लेखिबी मु चिठी से कागज रे लेखिबी मु चिठी मो प्रिया पाखकु हाए लेखिबी चिठी खंडिए हाए लेखिकी चिठी खंडिए हाँ मो प्रिया पाखकु हाए लेखिबी चिठी खंडिए।